26:8 କାରାଗାରରେ ଜୋସେଫଙ୍କ ସହ ପରମେଶ୍ୱର ଥିଲେ। କିଛି ଦିନ ଭିତରେ ଜୋସେଫ କାରାଗାରର ଅଧ୍ୟକ୍ଷ କାର୍ଯ୍ୟ କରି ଅନ୍ୟ ବନ୍ଦୀମାନଙ୍କର ସେବା କଲେ। ରାଜାଙ୍କର ଦୁଇଜଣ ଦାସ ମଧ୍ୟ କାରାଗାରରେ ନିକ୍ଷେପ ହେଲେ। ଗୋଟିଏ ରାତ୍ରରେ ସେ ଦୁଇଜଣ ଗୋଟିଏ ଗୋଟିଏ ସ୍ୱପ୍ନ ଦେଖିଲେ। ଜୋସେଫ ସେମାନଙ୍କୁ କହିଲେ, ପରମେଶ୍ୱର ସ୍ୱପ୍ନର ଅର୍ଥ ପ୍ରକାଶ କରନ୍ତି, ଆପଣମାନଙ୍କର ସ୍ୱପ୍ନ ମୋତେ କୁହନ୍ତୁ। ରାଜାଙ୍କର ପ୍ରଧାନ ଦାସ ସେ କହିଲେ, ସ୍ୱପ୍ନରେ ଦ୍ରାକ୍ଷାର 3 ଶାଖା ଦେଖିଲି। ମୁଁ ଦ୍ରାକ୍ଷା ନେଇ ପାତ୍ରରେ ଦ୍ରାକ୍ଷାରସ ବାହାର କରି ରାଜାଙ୍କୁ ଦେଲି। ଜୋସେଫ ସେ ସ୍ୱପ୍ନର ଅର୍ଥ କହିଲେ, 3 ଉତ୍ତାରେ ରାଜା ତୁମ୍ଭକୁ ମୁକ୍ତ କରି ପୁନର୍ବାର ତୁମ୍ଭ କାର୍ଯ୍ୟରେ ନିଯୁକ୍ତି କରିବେ। ଆଉ ଜଣେ ଦାସ ମଧ୍ୟ ସ୍ୱପ୍ନ କହିଲା, କିନ୍ତୁ ତାଙ୍କ ସ୍ୱପ୍ନର ଅର୍ଥ ତୃତୀୟ ଦିନରେ ସେ ମୃତ୍ୟୁବରଣ କରିବେ। ଜୋସେଫଙ୍କର କଥା ଅନୁଯାୟୀ ତୃତୀୟ ଦିନରେ ଦୁଇଜଣଙ୍କ ପ୍ରତି ସେ ଘଟଣା ଘଟିଲା। ଜୋସେଫ 2 କାରାଗାରରେ ରହିଲେ।